किम पाई महात्मा तुझे हे उचु बिकल श्री राम बोलती अयोध्या रे आम्भ घर पिता सत्य पाली मुली बन घर भाई भारी जाकु घेनी बण कु पंचवटी बन रे घरणी हराइली तेणु करी मोर मन व्याकुल हुई बन पर्वत मानंकु आकुले पुछई जानिथिले बक कह फेड़ीण संदेश बोले सदा शिव मोर मन कर तोष ଶ୍ରୀରାମ କହନ୍ତି ପକ୍ଷୀ ଶୁଣ ମୋ ବାଣୀ ସଖୀର ବାରତା କହିଲୁ ମୋର ଆଗରେ ପୁଣି ମାଗ ମୋତେ ବର ଦେବଇ ନିଶ୍ଚେ ହୋଇ ସୁମନ ଶ୍ରୀରାମଙ୍କ ବାଣୀ ଶୁଣିଣ ବକ କହେ ବଚନ ମୋତେ ଯେବେ ବର ଦେବ ହେ ପ୍ରଭୁ ଜାନକୀ କାନ୍ତ ପରସାରେ ଚରି ଯିବାକୁ ମୋତେ ଲାଗେନି ସତ ବସିଲା ଠାବରେ ଆହାର ଯେବେ ମିଳିବ ମୋତେ ତୋହର ବଚନ ସତ୍ୟ ହେ ପ୍ରଭୁ ହେ ବଜୁ କତେ ଶୁଣିଣ ଶ୍ରୀରାମ ବୋଲନ୍ତି ଅସ୍ତୁ ବଚନ ହେଉ ପରସା କାଳରେ ଘରଣୀ ତୋତେ ଆହାର ଦେଉ ବୋଲଇ ମୋର ହୋଇଲା କଷ୍ଟ କେମନ୍ତ ଭକ୍ଷଣ କରିବି ଘରଣୀର ଉଚ୍ଛିଷ୍ଟ ଶ୍ରୀରାମ ବୋଲନ୍ତି ବକ ମନେ ନ ଧର ମାୟା ପତି ପତ୍ନୀ ଦୁହେଁ ଅଟନ୍ତି ଜାଣ ଏକଇ କାୟା ଆବର କଥାଏ ଅଛଇ ଫେଡ଼ି ଦେବା ସନ୍ଦେଶ କାର୍ତ୍ତିକ ଶୁକ୍ଳ ପଞ୍ଚକରେ ଯେହୁ ଭକ୍ଷେ ଆମିଷ ତାହାକୁ ଏ ଦୋଷ ଲାଗିବ କେବେ ନହିବ ଆନ ଏ ବଚନ ସତ୍ୟ ସତ୍ୟ ହେ ପକ୍ଷୀ କୂଳ ରାଜନ ଏତେ କହି ରାମଚନ୍ଦ୍ର ଯେ ସେଠା ବରୁ ଚଳିଲେ ବୋଲେ ସଦା ଶିବ ଶ୍ରୀରାମ ବସି ଶୋକ ଯେ କଲେ
ବରସା ଅନ୍ତେ ଶରଦ ପ୍ରବେଶ ମାଲ୍ୟବନ୍ତେ ରହି ଶ୍ରୀରଘୁ ଶିଷ୍ୟ ଲକ୍ଷ୍ମଣ ମୃଗୟା ବିଜେ କରନ୍ତେ ମହାନିଶିଆସୀ ପ୍ରବେଶ ହନ୍ତେ ସେ
ପୂର୍ଣ୍ଣଚନ୍ଦ୍ରଙ୍କୁ ଅନାଇ ଯେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅନାଇ ଜାନକୀଙ୍କ ଗୁଣ ଗୁଣୀଣ ଶ୍ରୀରାମ ନେତୃନିରଧାର ବହି ଯେ ନେତୃନିରଧାର ବହି ଆହା ଜନକ ସୁତା ବୋଇ ଦେହି ତୋ ପରି ସୁନ୍ଦରୀ ମହିରେ ନାହିଁ ଯୁବତୀ ରତ୍ନ ହରାଇଣ ତୋତେ ଖୋଜିଲେ ବୁଦ୍ଧି ନ ସ୍ଫୁରଇ ମୋତେ ସେ ଲୋଡ଼ିଲେ ପାଇବି କାହିଁ ଯେ ଲୋଡ଼ିଲେ ପାଇବି କାହିଁ ଧିକ ମୋ ଜୀବନ ନ ଯାଇ ରହିଛି ଏ କଷ୍ଟ ଭୁଞ୍ଜିବା ପାଇଁ ଯେ ଏ କଷ୍ଟ ଭୁଞ୍ଜିବା ପାଇଁ ମୃଗୟା ବାହୁଡ଼ା ସମୟ ଜାଣି ବସିବ କେହୁ ଜଳ ଝରି ଘେନି ଚରଣ କେ ମୋର ପଖାଳି ଦେବ ଝିନ ବସନରେ କେହୁ ପୋଛିବ ସେ କେ ଶାଢ଼ୀ ସେ ବିଞ୍ଚିବ ଯେ କେ ଶାଢ଼ୀ ସେ ବିଞ୍ଚିବ ଅନିଦ୍ରା ହୋଇଣ ଶୟନ କାଳରେ କେ ମୋ ଚରଣ ଚାପିବ ଯେ କେ ମୋ ଚରଣ ଚାପିବ ଏ ଦୁଃଖ ଦେବାକୁ ତୋତେ ଯେ ମୋତେ ବିହିଜାତ କରି ଅଛଇ ମର୍ତ୍ତେ ଏତେ କଥା ଯେବେ ଜାଣିଥାନ୍ତି ତୋତେ କିମ୍ପା ସଙ୍ଗ ତରେ ଆଣନ୍ତି ସେ ଦିନ ସଦାଶିବ କହି ଯେ ଦିନ ସଦାଶିବ କହି ଜାଣିଲି ବିଧାତା ଠାରୁ ଅବିବେକ ସଂସାର ମଧ୍ୟରେ ନାହିଁ ଯେ ଦିନ ସଦାଶିବ କହି